ଲେବି ପୁସ୍ତକ 27 ପର୍ବ। ଅନନ୍ତର ସଦାପ୍ରଭୁ ମୂଷାଙ୍କୁ କହିଲେ, ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ କୁହ, କୌଣସି ମନୁଷ୍ୟର ମାନତ ପୂର୍ଣ୍ଣ କରିବାକୁ ହେଲେ ତୁମ୍ଭର ନିରୁପିତ ମୂଲ୍ୟ ଅନୁସାରେ ପ୍ରାଣୀ ସକଳ ସଦାପ୍ରଭୁଙ୍କର ହେବେ। ପୁରୁଷ ହେଲେ 20 ବର୍ଷଠାରୁ 60 ବର୍ଷ ବୟସ ପର୍ଯ୍ୟନ୍ତ ତୁମ୍ଭର ନିରୁପିତ ମୂଲ୍ୟ ପବିତ୍ର ସ୍ଥାନର ଶେକଲ ଅନୁସାରେ 50 ଶେକଲ ରୂପା ହେବ। ପୁଣି ସ୍ତ୍ରୀ ହେଲେ ତୁମ୍ଭ ନିରୁପିତ ମୂଲ୍ୟ 30 ଶେକଲ ରୂପା ହେବ। ଆଉ 5 ବର୍ଷଠାରୁ 20 ବର୍ଷ ବୟସ ପର୍ଯ୍ୟନ୍ତ ହେଲେ ତୁମ୍ଭର ନିରୁପିତ ମୂଲ୍ୟ ପୁରୁଷ ନିମନ୍ତେ 20 ଶେକଲ ଓ ସ୍ତ୍ରୀ ନିମନ୍ତେ 10 ଶେକଲ ରୂପା ହେବ। ଆଉ 1 ମାସଠାରୁ 5 ବର୍ଷ ବୟସ ହେଲେ ତୁମ୍ଭର ନିରୁପିତ ମୂଲ୍ୟ ପୁରୁଷ ନିମନ୍ତେ 5 ଶେକଲ ରୂପା ହେବ ଓ ସ୍ତ୍ରୀ ନିମନ୍ତେ ତୁମ୍ଭର ନିରୁପିତ ମୂଲ୍ୟ 3 ଶେକଲ ରୂପା ହେବ। ପୁଣି 60 ବର୍ଷରୁ ଅଧିକ ବୟସ ହେଲେ ତୁମ୍ଭ ନିରୁପିତ ମୂଲ୍ୟ ପୁରୁଷ ନିମନ୍ତେ 15 ଶେକଲ ଓ ସ୍ତ୍ରୀ ନିମନ୍ତେ 10 ଶେକଲ ହେବ। ମାତ୍ର ସେ ତୁମ୍ଭର ନିରୁପିତ ମୂଲ୍ୟ ଅପେକ୍ଷା ଦାରିଦ୍ର୍ୟ ହେଲେ ଯାଜକ ସମ୍ମୁଖକୁ ଅଣାଯିବ, ତ ଯାଜକ ତାହାର ମୂଲ୍ୟ ନିରୂପଣ କରିବ। ମାନତକାରୀର ଶକ୍ତି ଅନୁସାରେ ଯାଜକ ତାହାର ମୂଲ୍ୟ ନିରୂପଣ କରିବ। ଆଉ ଲୋକମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଉପହାର ଉତ୍ସର୍ଗ କରନ୍ତି ତାହା ପଶୁ ହେଲେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦତ୍ତ ସେହିସବୁ ପଶୁ ମନ୍ଦ ପାଲଟେ ଭଲ କି ଭଲ ପାଲଟେ ମନ୍ଦ ଦେବ ନାହିଁ। ଯେବେ ସେ କୌଣସି ମତେ ପଶୁର ପାଲଟେ ପଶୁ ଦେବ, ତେବେ ତାହା ତହିଁ ପାଇଁ ଯାହା ବଦଳ କରାଯାଏ ଦୁହେଁ ପବିତ୍ର ହେବେ। ଆଉ ଯାହାଦ୍ୱାରା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଉତ୍ସର୍ଗ କରାଯାଏ ନାହିଁ, ଏପରି କୌଣସି ଅଶୁଚି ପଶୁ ଯେବେ ଦିଆଯାଏ, ତେବେ ସେ ସେହି ପଶୁକୁ ଯାଜକ ସମ୍ମୁଖରେ ଉପସ୍ଥିତ କରିବ। ପୁଣି ସେହି ପଶୁ ଭଲ କି ମନ୍ଦ ହେଉ, ଯାଜକର ତହିଁର ମୂଲ୍ୟ ନିରୂପଣ କରିବ। ତୁମ୍ଭର ଅର୍ଥାତ୍ ଯାଜକର ନିରୂପଣ ଅନୁସାରେ ତହିଁର ମୂଲ୍ୟ ହେବ। ମାତ୍ର ଯେବେ ସେ କୌଣସି ମତେ ତାହା ମୂଲ୍ୟ କରିବାକୁ ଇଚ୍ଛା କରେ, ତେବେ ସେ ତୁମ୍ଭ ନିରୂପିତ ମୂଲ୍ୟର 1/5 ଅଧିକ ଦେବ। ଆଉ ଯେବେ କୌଣସି ମନୁଷ୍ୟ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର କରିବା ପାଇଁ ଆପଣା ଗୃହ ପ୍ରତିଷ୍ଠା କରେ, ତେବେ ତାହା ଭଲ କି ମନ୍ଦ ହେଉ, ଯାଜକ ତହିଁର ମୂଲ୍ୟ ନିରୂପଣ କରିବ। ଯାଜକ ତହିଁର ଯେଉଁ ମୂଲ୍ୟ ନିରୂପଣ କରିବ ତାହା ସ୍ଥିର ହେବ। ଆଉ ଯେବେ ଗୃହ ପ୍ରତିଷ୍ଠାକାରୀ ଆପଣା ଗୃହ ମୁକ୍ତ କରିବାକୁ ଇଚ୍ଛା କରେ, ତେବେ ସେ ତୁମ୍ଭ ନିରୂପିତ ମୂଲ୍ୟର 1/5 ଅଧିକ ଦେବ, ତହିଁରେ ତାହା ତାହାର ହେବ। ଆଉ ଯେବେ କୌଣସି ମନୁଷ୍ୟ ଆପଣା ଅଧିକୃତ କ୍ଷେତ୍ରର କୌଣସି ଅଂଶ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରତିଷ୍ଠା କରେ, ତେବେ ତୁମ୍ଭର ମୂଲ୍ୟ ନିରୂପଣ ତାହାର ବପନୀୟ ବିହନ ଅନୁସାରେ ହେବ। 1 ହୋମର ପରିମିତ ଜବ ବିହନର ମୂଲ୍ୟ 50 ଶେକଲ ରୂପା ହେବ। ଯେବେ ସେ ଜୋବେଲ ବର୍ଷଠାରୁ ଆପଣା କ୍ଷେତ୍ର ପ୍ରତିଷ୍ଠା କରେ, ତେବେ ତୁମ୍ଭର ନିରୂପିତ ମୂଲ୍ୟ ଅନୁସାରେ ତାହା ସ୍ଥିର ହେବ। ମାତ୍ର ଯେବେ ସେ ଜୋବେଲ ଉତାରେ ଆପଣା କ୍ଷେତ୍ର ପ୍ରତିଷ୍ଠା କରେ, ତେବେ ଯାଜକ ଜୋବେଲ ବର୍ଷ ପର୍ଯ୍ୟନ୍ତ ଅବଶିଷ୍ଟ ବର୍ଷର ସଂଖ୍ୟା ଅନୁସାରେ ତାହା ସହିତ ମୂଲ୍ୟର ଗଣନା କରିବ। ପୁଣି ତଦନୁସାରେ ତୁମ୍ଭ ନିରୂପିତ ମୂଲ୍ୟରୁ ଉଣା କରାଯିବ। ଆଉ ସେହି କ୍ଷେତ୍ର ପ୍ରତିଷ୍ଠାକାରୀ ଲୋକ ଯେବେ କୌଣସି ମତେ ତାହା ମୁକ୍ତ କରିବାକୁ ଇଚ୍ଛା କରେ, ତେବେ ସେ ତୁମ ନିରୂପିତ ରୂପାର 1/5 ଅଧିକ ଦେବ, ତହିଁରେ ତାହା ତାହାର ହେବ। ମାତ୍ର ଯେବେ ସେ ଆପଣା କ୍ଷେତ୍ର ମୁକ୍ତ ନ କରେ, କିମ୍ବା ଯେବେ ସେହି କ୍ଷେତ୍ର ଅନ୍ୟକୁ ବିକେ, ତେବେ ତାହା ଆଉ କେବେ ମୁକ୍ତ ହେବ ନାହିଁ। ମାତ୍ର ସେହି କ୍ଷେତ୍ର ଜୋବେଲ ସମୟରେ ମୁକ୍ତ ହେଲେ ତାହା ବର୍ଜିତ କ୍ଷେତ୍ର ତୁଲ୍ୟ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ, ତହିଁରେ ଯାଜକର ଅଧିକାର ହେବ। ଆଉ ଯେଉଁ କ୍ଷେତ୍ର ଆପଣାର ସମ୍ପତ୍ତି ନୁହେଁ, ତାହା କେହି ଯେବେ କିଣି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରତିଷ୍ଠା କରେ, ତେବେ ଯାଜକ ତୁମର ନିରୂପିତ ମୂଲ୍ୟ ଅନୁସାରେ ଜୋବେଲ ବର୍ଷ ପର୍ଯ୍ୟନ୍ତ ତାହା ପାଇଁ ଗଣନା କରିବ। ପୁଣି ସେହିଦିନ ତୁମ୍ଭର ନିରୂପିତ ମୂଲ୍ୟ ଦେବ, ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ବସ୍ତୁ ତୁଲ୍ୟ। ଯାହାଠାରୁ ସେହି କ୍ଷେତ୍ର କିଣାଗଲା, ଅର୍ଥାତ୍ ଭୂମି ଯାହାର ସମ୍ପତ୍ତି ଅଟେ, ତାହା ଜୋବେଲ ବର୍ଷରେ ତାହାକୁ ଫେରାଇ ଦିଆଯିବ। ପୁଣି ତୁମ୍ଭର ନିରୂପିତ ସମସ୍ତ ମୂଲ୍ୟ ପବିତ୍ର ସ୍ଥାନର ଶେକଲ ଅନୁସାରେ ହେବ, 20 ଗେରାରେ 1 ଶେକଲ ହୁଏ। ପଶୁମାନଙ୍କ ମଧ୍ୟରେ କେବଳ ପ୍ରଥମଜାତ ପଶୁ ଯାହା ସଦାପ୍ରଭୁଙ୍କର ପ୍ରଥମଜାତ ହୁଏ, ତାହା କୌଣସି ମନୁଷ୍ୟ ପ୍ରତିଷ୍ଠା କରିବ ନାହିଁ। ଗୋରୁ କି ମେଷ ହେଉ, ତାହା ସଦାପ୍ରଭୁଙ୍କର ଅଟେ। ପୁଣି ଯେବେ ତାହା ଅଶୁଚି ପଶୁ ହୁଏ, ତେବେ ସେ ତୁମ୍ଭ ନିରୂପିତ ମୂଲ୍ୟ ଅନୁସାରେ ତାହା ମୁକ୍ତ କରିବ। ପୁଣି ସେ ମୂଲ୍ୟର 1/5 ଅଧିକ ଦେବ, ମୁକ୍ତ କରା ନଗଲେ ତୁମ୍ଭର ନିରୂପିତ ମୂଲ୍ୟ ଅନୁସାରେ ତାହା ବିକ୍ରିତ ହେବ। ଆଉ କୌଣସି ମନୁଷ୍ୟ ଆପଣା ସର୍ବସ୍ୱରୁ ଅର୍ଥାତ୍ ମନୁଷ୍ୟ କି ପଶୁ କି ଅଧିକୃତ କ୍ଷେତ୍ରରୁ ଯାହା କିଛି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବର୍ଜନ କରେ ଏପରି କୌଣସି ବର୍ଜିତ ବସ୍ତୁ ବିକ୍ରିତ ବା ମୁକ୍ତ ହେବ ନାହିଁ। ପ୍ରତ୍ୟେକ ବର୍ଜିତ ବସ୍ତୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଅଟେ। ମନୁଷ୍ୟମାନଙ୍କ ମଧ୍ୟରେ ଯେ ବର୍ଜିତ ହେବ ଏପରି ବର୍ଜିତ କେହି ମୁକ୍ତ କରାଯିବ ନାହିଁ, ସେ ନିତ୍ୟାନ୍ତ ହତ ହେବ। ପୁଣି ଭୂମିର ଶସ୍ୟ କି ବୃକ୍ଷର ଫଳ ହେଉ, ଭୂମିରୁ ଉତ୍ପନ୍ନ ସମସ୍ତ ଦ୍ରବ୍ୟର ଦଶମାଂଶ ସଦାପ୍ରଭୁଙ୍କର ହେବ, ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର। ଆଉ ଯେବେ କେହି ଆପଣା ଦଶମାଂଶରୁ କିଛି ମୁକ୍ତ କରିବାକୁ ଇଚ୍ଛା କରେ, ତେବେ ସେ ତହିଁର ମୂଲ୍ୟର ପଞ୍ଚମାଂଶ ଅଧିକ ଦେବ। ପୁଣି ଗୋମେଷାଦି ପଲର ଦଶମାଂଶ ଅର୍ଥାତ୍ ପାଞ୍ଚଶହ ତଳ ଦେଇ ଗମନକାରୀ ସବୁ ପଶୁ ମଧ୍ୟରେ ପ୍ରତ୍ୟେକ ଦଶମ ପଶୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ। ତାହା ଭଲ କି ମନ୍ଦ ଏଥିରେ ସେ ଅନୁସନ୍ଧାନ କରିବ ନାହିଁ, କିଏ ବା ତହିଁର ବଦଳ କରିବ ନାହିଁ। ପୁଣି ଯେବେ କୌଣସି ମତେ ସେ ବଦଳ କରେ, ତେବେ ତାହା ଓ ତାହା ପାଇଁ ଯାହା ବଦଳ କରାଯାଏ ଦୁହେଁ ପବିତ୍ର ହେବେ, ତାହା ମୁକ୍ତ କରାଯିବ ନାହିଁ। ସଦାପ୍ରଭୁ ସିନୟ ପର୍ବତରେ ଇସ୍ରାଏଲ ସନ୍ତାନଗଣ ନିମନ୍ତେ ମୂଷାଙ୍କୁ ଯେଉଁ ଆଜ୍ଞା ଦେଇଥିଲେ ସେହି ସକଳ ଆଜ୍ଞା ଏହି।